କହିଥିଲା ଯେତେବେଳେ ଧନ ମୋ ମା କହିଥିଲା ଯେତେବେଳେ ଧନ ପାଇବୁ କିଛି ସମୟ ସମୟକୁ ନଷ୍ଟ କରିବୁନି ବାବୁ ଯିବୁ ଶ୍ରୀକ୍ଷେତ୍ର ଧାମ ସେ ଧାମ ମହିମା କହିଲେ ନ ସରେ ସେ ଧାମ ମହିମା କହିଲେ ନ ସରେ ଜୀବନ ହୋଇବ ଧନ୍ୟ ମୋ ମା କହିଥିଲା ଧାମ ଅଟେ ପରା ବୈକୁଣ୍ଠ ସମାନ ଯେଉଁଠାରେ ବିଜେ କରିଛନ୍ତି ନାରାୟଣ ସେ ଧାମର ବାଲି ବଡ଼ି ସଭିଏ ଦେବତା ଲୀଳା କରୁଛନ୍ତି ସେଠି ଜଗତ କରତା ସେ ମାଟିରେ ଯେତେ ପାଦ ପଡ଼ୁଥିବ ସେ ମାଟିରେ ଯେତେ ପାଦ ପଡ଼ୁଥିବ କୋଟି ଜନ୍ମ ପାପ ହୋଇବ ପୁଣ୍ୟ ମୋ ମା କହିଥିଲା ତେତିଶ କୋଟି ଦେବତା ଛନ୍ତି ଯେଉଁଠାରେ ଚନ୍ଦ୍ର ସୂର୍ଯ୍ୟ ଆତଜାତ ତାଙ୍କ ଆଦେଶରେ ଓ ସେ ଧାମ ମହିମା ଚୈତନ୍ୟ ଜାଣିଥିଲେ ମହୋଦଧି ଜଳେ ଯାଇ ଲୀନ ହୋଇଥିଲେ ସେ ଧାମରେ ଯଦି ମରଣ ହୋଇବ ସେ ଧାମରେ ଯଦି ମରଣ ହୋଇବ ସିଧା ଯିବୁ ବାବୁ ବୈକୁଣ୍ଠ ଧାମ ମୋ ମା କହିଥିଲା ଯେତେବେଳେ ଧନ ମୋ ମା କହିଥିଲା ଯେତେବେଳେ ଧନ ପାଇବୁ କିଛି ସମୟ ସମୟକୁ ନଷ୍ଟ କରିବୁନି ବାବୁ ଯିବୁ ଶ୍ରୀକ୍ଷେତ୍ର ଧାମ ସେ ଧାମ ମହିମା କହିଲେ ନ ସରେ ସେ ଧାମ ମହିମା କହିଲେ ନ ସରେ ଜୀବନ ହୋଇବ ଧନ୍ୟ ମୋ ମା କହିଥିଲା।